ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଇନ୍ଫୋଭ୍ୟାଲିଠାରେ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ୍ ଓ ଏଟିଏମ୍ପି କେନ୍ଦ୍ର ପାଇଁ ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ। ତହସିଲ ଅଫିସରେ ଆଜିଠାରୁ ଆରମ୍ଭ ହେଲା ଜମି ପଞ୍ଜୀକରଣ ଏବଂ କିଣାବିକା। ସୁଭଦ୍ରା ପୋର୍ଟାଲରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଅନ୍ଲାଇନ୍ ଆବେଦନ ଆରମ୍ଭ ଏବଂ କଇଁଛଙ୍କ ସୁରକ୍ଷା ଓ ପ୍ରଜନନ ପାଇଁ ଆଜିଠାରୁ ଗହିରମଥା ଏବଂ ଋଷିମୂଲ୍ୟା ମୁହାଣରେ ଲାଗୁ ହେଲା କଟକଣା। ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ରାଜ୍ୟ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବା ସହ ପୂର୍ବୋଦୟର ନେତୃତ୍ୱ ନେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଇନ୍ଫୋଭ୍ୟାଲିରେ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ୍ ଓ ଏଟିଏମ୍ପି କେନ୍ଦ୍ର ନିର୍ମାଣର ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟକୁ ଉନ୍ନତ ଇଲେକ୍ଟ୍ରୋନିକ୍ସ ଏବଂ ସେମି କଣ୍ଡକ୍ଟର ନିର୍ମାଣର ପ୍ରମୁଖ କେନ୍ଦ୍ର କରିବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଆତ୍ମନିର୍ଭର ଭାରତ ଦିଗରେ ଏହା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇବା ସହ ରାଜ୍ୟର ପ୍ରଗତିଶୀଳ ନୀତି ଏବଂ ନବୋନ୍ମେଷ ପାଇଁ ଅନୁକୂଳ ପରିବେଶର ପ୍ରମାଣ ଦେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଗ୍ରାଉଣ୍ଡ ବ୍ରେକିଂରେ ଆମେ 6 ପ୍ରୋଜେକ୍ଟର ପାଖାପାଖି ପହଞ୍ଚି ଯାଇଛୁ, ଆହୁରି 10 କମ୍ପାନୀ ସହିତ ମଧ୍ୟ ଆଲୋଚନାରେ ଅଛି। ଆଜି ଗୁଜରାଟ ପରେ ଓଡ଼ିଶା ସ୍ୱତନ୍ତ୍ର ଭାବରେ ଏ ସେମିକଣ୍ଡକ୍ଟର ପ୍ରୋଜେକ୍ଟରେ ଆମେ ବହୁତ ଆଗକୁ ଆଜି ବଢ଼ିଛୁ ଏବଂ ଆମ ଓଡ଼ିଶାରେ ମଧ୍ୟ ଭିତ୍ତିଭୂମି ଆମେ ଯେଉଁ ନିର୍ମାଣ କରୁଛୁ ତାହା ନିଶ୍ଚିତ ଭାବରେ ସଫଳ ହେବ। 6 କୋଟି ଟଙ୍କାର ଆଜି ପ୍ରୋଜେକ୍ଟକୁ ଆମେ ଆପ୍ରୁଭାଲ କରାଇବା ଏବଂ ସେଥିରେ ଆଗକୁ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏବଂ ଆମର ଯେଉଁ ଯୁବକ ଯୁବତୀମାନେ ଓଡ଼ିଶାରେ ଅଛନ୍ତି, ଓଡ଼ିଶାରେ ହିଁ ଏମ୍ପ୍ଲୟମେଣ୍ଟ, ଏଇଠି ହିଁ ଆମେ ସେମାନଙ୍କୁ ଦେବୁ।
କେନ୍ଦ୍ର ସରକାର ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ବିଭିନ୍ନ ବୈଷୟିକ ପ୍ରଯୁକ୍ତିବିଦ୍ୟା ନୀତି ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ରାଜ୍ୟକୁ ଦେଶର ସର୍ବୋତ୍ତମ ନିବେଶ ଅନୁକୂଳ ରାଜ୍ୟ ଭାବେ ସ୍ଥାନ ଦିଆଯାଇଛି। ଭାରତୀୟ ସେମିକଣ୍ଡକ୍ଟର ମିଶନ ଦ୍ୱାରା ଅନୁମୋଦିତ ଏହି କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ ପ୍ରକଳ୍ପ 2067 କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଥାପିତ ହେବ। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 5,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇଲେକ୍ଟ୍ରିକ୍ ଯାନ, ପ୍ରତିରକ୍ଷା ବ୍ୟବସ୍ଥା, ରେଳପଥ ଏବଂ ନବୀକରଣୀୟ ଶକ୍ତି ଭଳି ସମାଜର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ଉତ୍ପାଦଗୁଡ଼ିକ ବ୍ୟବହୃତ ହେବ। ରାଜ୍ୟରେ ଆଜିଠାରୁ ତହସିଲ ଅଫିସରେ ଜମି ପଞ୍ଜୀକରଣ ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନରୁ ଏହାର ଶୁଭାରମ୍ଭ କରିଛନ୍ତି। ଅନ୍ଲାଇନ୍ରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଜମି କିଣାବିକା କରିହେବ। ପ୍ରଥମ ପର୍ଯ୍ୟାୟରେ 44 ତହସିଲ ଅଫିସରେ ଏହି ସେବା ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ 273 ତହସିଲରେ ଡିସେମ୍ବର ମାସ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସୁଭଦ୍ରା ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ନୂତନ ପଞ୍ଜୀକରଣ ନିମନ୍ତେ ଆର୍ଥିକ ବର୍ଷ 2025-26 ପାଇଁ ଚଳିତ ମାସ 30 ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲ ଖୋଲା ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ ନିମନ୍ତେ ଆବେଦନ କରିପାରିବେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆପଡ଼ା ପାଇଁ ବର୍ତ୍ତମାନ ପଞ୍ଜୀକରଣ ହେବ ନାହିଁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଗତକାଲି ଠାରୁ ଯେଉଁ ପୋର୍ଟାଲକୁ ଆମେ ଉଦ୍ଘାଟନ କଲୁ, ଆଜି ଯେଉଁମାନଙ୍କୁ April 1, 2025 ସୁଦ୍ଧା 21 ବର୍ଷ ଆରମ୍ଭ ହେବ ସେମାନେ ଏଥିରେ ଆପ୍ଲାଏ କରିପାରିବେ। କୌଣସି କାରଣବଶତଃ ଯଦି ସେମାନେ ଆପ୍ଲାଏ କରିପାରିନାହାନ୍ତି, ଦୂରରେ ଥିଲେ ଏବେ ଫେରିଛନ୍ତି, ବିଦେଶରେ ରହୁଥିଲେ ଏବେ ଦେଶକୁ ଫେରିଛନ୍ତି, ତାହେଲେ ସେମାନେ ବି ଏଥିରେ ଆପ୍ଲାଏ କରିପାରିବେ।
ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ଦେୟରେ ସୁଭଦ୍ରା ଆବେଦନପତ୍ର ଆଜିଠାରୁ ଉପଲବ୍ଧ ହେଉଛି। ହିତାଧିକାରୀମାନେ ମଧ୍ୟ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମାଗଣାରେ ଏଥିପାଇଁ ପଞ୍ଜୀକରଣ କରିପାରିବେ। ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଆବେଦନକାରୀଙ୍କୁ 2025-26 ଆର୍ଥିକ ବର୍ଷରେ 2 କିସ୍ତି ସୁଭଦ୍ରା ସହାୟତା ଅର୍ଥରାଶି ପ୍ରଦାନ କରାଯିବ। 2026 March 8 ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତିମେଳା ଆଜିଠାରୁ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦ୍ଘାଟନ କରିବେ। ଏହି ମେଳା ଆସନ୍ତା 12 ପର୍ଯ୍ୟନ୍ତ ଚାଲିବ। କଟକ ଐତିହାସିକ ବାଲିଯାତ୍ରାକୁ ଆଉ 4 ବାକି ଥିବାବେଳେ ଏହାର ମୁଖ୍ୟ ଗୀତ ଆମ ଐତିହାସିକ ବାଲିଯାତ୍ରା ପ୍ରସ୍ତୁତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ପୁରାତନ ନୌବାଣିଜ୍ୟ ଐତିହ୍ୟ ଓ ସାଂସ୍କୃତିକ ମହିମାକୁ ନୂଆ ଦୃଷ୍ଟିକୋଣରେ ପରିଚିତି ଦେବା ଲାଗି ଏହି ଗୀତ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ବାଲିଯାତ୍ରା ଆସନ୍ତା ବୁଧବାରଠାରୁ ଆରମ୍ଭ ହୋଇ 12 ପର୍ଯ୍ୟନ୍ତ ଚାଲିବ। ଆକାଶବାଣୀ କଟକ କେନ୍ଦ୍ରରୁ ବିରଳ ଅଲିଭ୍ ରିଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠାରୁ କେନ୍ଦ୍ରାପଡ଼ାସ୍ଥିତ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଓ ପର୍ଯ୍ୟଟକ ପରିଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। ଗହିରମଥା ଉପକୂଳର ସ୍ଥଳଭାଗରୁ ସମୁଦ୍ର ମଧ୍ୟକୁ 20 କିଲୋମିଟର ଜଳରାଶି ମଧ୍ୟରେ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ରାଜନଗର ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ମେ 31 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ସମୁଦ୍ର ନିକଟ ଆର୍ଯ୍ୟପଲ୍ଲୀଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ଆଜିଠାରୁ ଆସନ୍ତା ବର୍ଷ ମେ 31 ତାରିଖ ପର୍ଯ୍ୟନ୍ତ ମଧ୍ୟ ମାଛଧରାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଅଲିଭ୍ ରିଲେ କଇଁଛଙ୍କ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ 11 ସ୍ଥାନରେ ଶିବିର ସ୍ଥାପନ କରାଯାଇଛି। ଭବାନୀପାଟଣା ଟାଉନ୍ହଲ୍ଠାରେ ଆଜି 76ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ଉନ୍ନତି ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଅବସରରେ ସକାଳ 8ଟାରେ ଭବାନୀପାଟଣାର ମାଣିକେଶ୍ୱରୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ 1949 ନଭେମ୍ବର 1 ତାରିଖରେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଭାବେ ଓଡ଼ିଶା ମାନଚିତ୍ରରେ ସ୍ଥାନ ପାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଭାରତୀୟ ନାରୀ ଅଧ୍ୟୟନ ସଂଘର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଚୁକ୍ତିପତ୍ରରେ ଉଭୟ ପକ୍ଷରେ ଶିକ୍ଷାଦାନ, ଉନ୍ନତ ଜ୍ଞାନକୌଶଳ ଓ ଅନ୍ଲାଇନ୍ ଅଫ୍ଲାଇନ୍ରେ ଭାଗିଦାରୀ, ସେମିନାର, ୱେବିନାର ମିଳିତ ଭାବେ ପରିଚାଳନା ନେଇ ଉଲ୍ଲେଖ ରହିଛି। ଏହି ଚୁକ୍ତିପତ୍ର 5 ବର୍ଷ ପାଇଁ ହୋଇଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡରେ ବାଘ ଗଣନା ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥନ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ଅଧିକାରୀମାନଙ୍କୁ ବାଘ ଗଣନା ନେଇ ପ୍ରଶିକ୍ଷଣ ଦେଇଥିଲେ। ଟ୍ରାଜେକ୍ଟ ଲାଇନ୍ ଟ୍ରେଲ୍ ସର୍ଭେ ସରିବା ପରେ 15 ଦିନିଆ କ୍ୟାମେରା ଟ୍ରାପ୍ କରିବା ନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ। ଶିବିରରେ 4 ବନାଞ୍ଚଳର ବନପାଳ ଓ ବନରକ୍ଷୀ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦକ୍ଷତା ଓ କର୍ମଚାରୀ ନିୟୋଜନ ବିଭାଗ ଆନୁକୂଲ୍ୟରେ ନିଯୁକ୍ତିପତ୍ର ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୱେୟାର ହାଉସ୍ ଟ୍ରେଡ୍ରେ ତାଲିମ ଗ୍ରହଣ କରିଥିବା 17 ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ବିଶିଷ୍ଟ ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ନେତୃତ୍ୱ ସୃଷ୍ଟି କରିବା ଦିଗରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ବିଦ୍ୟାଳୟର 100 ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଆଞ୍ଚଳିକ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଦୁର୍ଘଟଣାର କାରଣ ଓ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଶୂନ୍ୟ ମୃତ୍ୟୁ ପକ୍ଷ ସମୟରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କହିଛନ୍ତି। ଶିଶୁଙ୍କ ସୁରକ୍ଷା ଦିଗରେ ସମସ୍ତଙ୍କ ସହଭାଗିତା ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର 15ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଶିଶୁଙ୍କ ଅଧିକାରକୁ ସୁରକ୍ଷା ଦେବାରେ ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଯାହା ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ଭାବେ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରାଯାଇପାରୁଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷ ବବିତା ପାତ୍ର ଏବଂ ଆୟୋଗର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ପଞ୍ଚକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଞ୍ଚକରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଏବଂ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଚଳିତ ବର୍ଷ ପଞ୍ଚକ 5 ପରିବର୍ତ୍ତେ 4 ପାଳନ କରାଯିବ। ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ପଞ୍ଚକ ନୀତି ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର ଇନ୍ଫୋ ଭ୍ୟାଲିଠାରେ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ୍ ଓ ଏଟିଏମ୍ପି କେନ୍ଦ୍ର ପାଇଁ ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ। ତହସିଲ ଅଫିସରେ ଆଜିଠାରୁ ଆରମ୍ଭ ହେଲା ଜମି ପଞ୍ଜୀକରଣ ଏବଂ କିଣାବିକା। ସୁଭଦ୍ରା ପୋର୍ଟାଲରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଅନ୍ଲାଇନ୍ ଆବେଦନ ଆରମ୍ଭ ଏବଂ କଇଁଛଙ୍କ ସୁରକ୍ଷା ଓ ପ୍ରଜନନ ପାଇଁ ଆଜିଠାରୁ ଗହିରମଥା ଏବଂ ଋଷିକୁଲ୍ୟା ମୁହାଣରେ ଲାଗୁ ହେଲା କଟକଣା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।